ନମସ୍କାର, ମୋ ନାଁ ଆରତୀ ପରିଡ଼ା। ମୁଁ ବରମୁଣ୍ଡା ଫାୟାର ଷ୍ଟେସନ ଭଗବତ ମଠ ବସ୍ତିରୁ କହୁଛି, 50 ନମ୍ବର ୱାର୍ଡରୁ। ଆମର ଡ୍ରେନ ଭିତରେ ପିଇବା ପାଣି ପାଇପର ପାଇପଟା ଯାଇଛି, ସେ ପାଇପ ଆମେ ଯାଇକି ୱାର୍କ ଅଫିସରେ କମ୍ପ୍ଲେନ୍ ଦେଇକି ଆସିଲୁଣୁ। ସେ କହିଥିଲେ ଦଶହରା ଭିତରେ ଆମେ ଯାଇକିରି କାମ କରିନବୁ। ଦଶହରା ଯାଇ କାଳୀ ପୂଜା ଯାଇକି ସରିଲେଣି, 5 ମାସ ପ୍ଲସ ହେଲେଣି, ସେମାନେ କିଛି ପଦକ୍ଷେପ ନେଉନାହାନ୍ତି। ଆ ଭିତରେ ଏଇଥିପାଇଁ ଲୋକମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି। ଆପଣ କଣ ଗୋଟେ ଫାଇନାଲ କରିକି ଏ ବିଷୟରେ କଲେ ଲୋକମାନେ ପୂର୍ଣ୍ଣ ପୂର୍ଣ୍ଣ କଲେ ଲୋକମାନେ ପୂର୍ଣ୍ଣ ସଂଯୋଗ କଲେ ଲୋକମାନେ ଚିର ଉପକୃତ ହେବେ। ନମସ୍କାର।